ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାର ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজর এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজর এই পথ প্রদর্শিকা আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার এই কার্যক্রমের জন নিয়মিত শ্রোতা জানে বিশেষ খুশি, প্রভুঙ্ নামক ধন্যবাদ দেও। বাস্তবরে প্রভু আমার সহিতের কথা কহা যাওছেন, ସେ ଆଜି ମଧ୍ୟ ଆମମାନଙ୍କୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ସାନ୍ତ୍ୱନା ଦେବା ପାଇଁ ଯାଉଅଛନ୍ତି। ତେଣୁ ଆସନ୍ତୁ ଆମମାନେ ଆମମାନଙ୍କର ଦେହ ମନ ଆତ୍ମାକୁ ସୁସ୍ଥିର କରିବା ଏବଂ ସରଳ ବିଶ୍ୱାସର ହୃଦୟରେ ଆମମାନେ ତାହାଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ସ୍ୱର ଶୁଣିବା ପାଇଁ ଚେଷ୍ଟା କରିବା, ଆଉ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା, ତାହେଲେ ଆମମାନେ ତାହାଙ୍କର ଆଶୀର୍ବାଦ ଏବଂ ଅନୁଗ୍ରହର ଅଧିକାରୀ ହୋଇପାରିବା। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ଜୀବିତ ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ଯେଉଁମାନେ ଆଜି ତୁମର ବାକ୍ୟ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ଦୁଃଖ ଦୂର କର, ସମସ୍ୟା ସମାଧାନ କର, ପ୍ରତ୍ୟେକଙ୍କୁ ସେହି ଶାନ୍ତି ଆନନ୍ଦ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏବ୍ରି ପୁସ୍ତକ 10 ପ୍ରଥମ ପଦରୁ ଆରମ୍ଭ କରି 10 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଉତ୍ସାହ ଦାନ। ଏହି ପର୍ବଟି ଶ୍ରେଷ୍ଠ ବଳିଦାନ ବିଷୟବସ୍ତୁର ଏକ କ୍ରମଶଃ ଯାହାକି ଆମ୍ଭେମାନେ ଏଥିପୂର୍ବରୁ ଅଧ୍ୟୟନ କରି ଆସୁଅଛୁ। ତେବେ ଦେଖନ୍ତୁ, ଏବ୍ରି ଦଶ ପର୍ବର ପ୍ରଥମ ପଦରେ ଏପରି ଲେଖା ଅଛି, କାରଣ ବ୍ୟବସ୍ଥା ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟାସ୍ୱରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସର୍ବଦା ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ। ତେବେ ଏଭ୍ରି ନଅ ପର୍ବଟି ସମାପ୍ତ କରିବାକୁ ଯାଇ ଲେଖକ କହନ୍ତି ଯେ ଖ୍ରୀଷ୍ଟ ଯଦି ତାହାଙ୍କ ପ୍ରଥମ ଆଗମନରେ ତାହାଙ୍କ ମୃତ୍ୟୁରେ ଉଦ୍ଧାର କରିବା ନିମନ୍ତେ ବିଫଳ ହେଲେ, ତାହେଲେ ତାହାପରେ ବିଚାର ବ୍ୟତୀତ ଆଉ କିଛି ନାହିଁ। ପ୍ରିୟ ବନ୍ଧୁ, ଆପଣ ଯଦି ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ନିମନ୍ତେ ଅଗ୍ରାହ୍ୟ କରନ୍ତି, ତାହେଲେ ତାହାଠାରୁ ଭଳି ଦୁଃଖର ବିଷୟ ଆଉ କିଛି ନାହିଁ ଓ ଆପଣଙ୍କ ନିମନ୍ତେ ମୃତ୍ୟୁ ଅତି ଦୁଃଖଦାୟକ ହେବ। ଏହା ଆପଣଙ୍କ ନିମନ୍ତେ ଏକ ଭୟଙ୍କର ବିଷୟ ହେବ। ଆପଣ ମୃତ୍ୟୁ ପ୍ରତି ଭୟ ପାଇବେ, କାରଣ ଆପଣଙ୍କ ନିମନ୍ତେ ଆଉ ଭରସାର ବିଷୟ କିଛି ନଥାଏ ଯଦି ଆପଣ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନଥାନ୍ତି। ମାତ୍ର ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଥାନ୍ତି, ସେମାନେ କେବେ ହେଲେ ମୃତ୍ୟୁକୁ ଭୟ କରନ୍ତି ନାହିଁ କି ଦୁଃଖରେ ଭାଙ୍ଗି ପଡ଼ନ୍ତି ନାହିଁ, କାରଣ ଖ୍ରୀଷ୍ଟ ହିଁ ସେମାନଙ୍କର ଭରସାର କାରଣ ହୋଇଥାନ୍ତି, ଯେହେତୁ ସେ ନିଜେ ମୃତ୍ୟୁକୁ ଜୟ କରିଅଛନ୍ତି ଓ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ମଧ୍ୟ ସେହି ପ୍ରକାରେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଅନନ୍ତ ରାଜ୍ୟରେ ପ୍ରବେଶ କରିବେ। ଲେଖକ ଏହି ଦଶ ପର୍ବରେ କାରଣ ଶବ୍ଦଟି ପ୍ରୟୋଗ କରି ଆରମ୍ଭ କରିବା ଦ୍ୱାରା ପାପ ନିମନ୍ତେ ଖ୍ରୀଷ୍ଟଙ୍କ ବଳିଦାନ ମୁଖ୍ୟ ବିଷୟବସ୍ତୁ ସ୍ୱରୂପେ କ୍ରମାନ୍ୱୟେ ଉପସ୍ଥାପିତ କରିବାକୁ ଯାଉଅଛନ୍ତି। ଲେଖା ଅଛି, କାରଣ ବ୍ୟବସ୍ଥା ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟାସ୍ୱରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ। ମୋଷାଙ୍କ ବ୍ୟବସ୍ଥା ଏକ ଉତ୍ତମ ଉଦ୍ଦେଶ୍ୟ ସାଧନ ନେଇ ବ୍ୟବହୃତ ହୋଇଥିଲା, ଯାହାକି ଏକ ଛାୟାସ୍ୱରୂପ ଥିଲା ଓ ଇସ୍ରାଏଲ ସନ୍ତାନଗଣକୁ ଶିକ୍ଷା ଦେଉଥିଲା। ଯେହେତୁ ଈଶ୍ୱର ଇସ୍ରାଏଲ ସନ୍ତାନଗଣକୁ ଶିକ୍ଷା ଦେଇଥିଲେ, ତେଣୁକରି ସେ ଇସ୍ରାଏଲ ଜାତିର ବିଚାର ମଧ୍ୟ କଲେ, ସେ ଭୟଙ୍କର ଭାବେ ସେମାନଙ୍କର ବିଚାର କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଏହି ଜଗତରେ ଥିଲେ, ସେ କହିଲେ, ଗୋ ଜିରୁସାଲାମ, ଗୋ ଜିରୁସାଲାମ, ଭାଓବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକୁଟି ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବିଚାର ଯେ ଅତି ଭୟଙ୍କର, ଏହା ଯଦି ଆପଣ ପ୍ରକୃତରେ ବିଶ୍ୱାସ କରନ୍ତି ନାହିଁ, ତାହେଲେ ଥରେ ଜିରୁସାଲାମକୁ ଯାଆନ୍ତୁ ଓ ସେହି ପୁରାତନ ଜିରୁସାଲାମର ରାସ୍ତାରେ ବିଚରଣ କରନ୍ତୁ, ଯେଉଁ ସମସ୍ତ ଅଞ୍ଚଳରେ ପ୍ରଭୁ ଯୀଶୁ ଚଲାବୁଲା କରିଥିଲେ, ସେହି ସମସ୍ତ ଅଞ୍ଚଳ ପରିଦର୍ଶନ କରନ୍ତୁ। ତାହେଲେ ଆପଣ ଜାଣିବାକୁ ପାରିବେ ଯେ ସେହି ସମସ୍ତ ଅଞ୍ଚଳ ଆଜି ଧ୍ୱଂସାବଶେଷରେ ପରିପୂର୍ଣ୍ଣ ହୋଇ ରହିଅଛି। କାହିଁକି? କାରଣ ନଗର ଈଶ୍ୱରଙ୍କ ବାକ୍ୟ ଦ୍ୱାରା ବିଚାରିତ ହୋଇଅଛି। ବାସ୍ତବରେ ପ୍ରଭୁ କେତେଥର ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବା ନିମନ୍ତେ ଚେଷ୍ଟା କରିଥିଲେ, ସେମାନଙ୍କୁ ପୁରାତନ ନିୟମ ପ୍ରଦାନ କରିଥିଲେ, ଯେଉଁଥିରେ ସମାଗମ ତମ୍ବୁର ଆନୁଷ୍ଠାନିକ ବିଧିବିଧାନ ସମ୍ବନ୍ଧୀୟ ଶିକ୍ଷା ଅତି ସ୍ପଷ୍ଟ ଭାବେ ପ୍ରଦାନ କରାଯାଇଥିଲା। ମାତ୍ର ସେମାନେ ସେହିସବୁକୁ ଆକ୍ଷରିକ ଭାବେ ପାଳନ କରିପାରିଲେ ନାହିଁ, ସେମାନେ ବ୍ୟବସ୍ଥା ଅନୁଯାୟୀ ବିଚାରିତ ହେଲେ। ଏହାପରେ ସୁସମାଚାର ଆସିଲା ଓ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ ବିଜାତୀୟମାନଙ୍କ ମଧ୍ୟରୁ କେତେକ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ। ଯେଉଁମାନେ ୟୁରୋପକୁ ସୁସମାଚାର ବହନ କରି ନେଇଥିଲେ ସେମାନଙ୍କ ନିକଟରେ ମୁଁ ଧନ୍ୟବାଦୀ। ତାହା ହିଁ ବିଜାତୀୟମାନଙ୍କୁ ଏକ ଲଗାମ ଦେଇଥିଲା। ମାତ୍ର ଇସ୍ରାଏଲ ଜାତିର ପୁରାତନ ନିୟମ ଥିଲା, ଯାହାକି ଏକ ଛାୟାସ୍ୱରୂପ ପୁସ୍ତକ। ସେହି କାରଣରୁ ଅନେକ ଏହାର ଅର୍ଥକୁ ବୁଝିବା ନିମନ୍ତେ ସମର୍ଥ ନଥିଲେ। ମାତ୍ର ଏହା ଏକ ସାଧାରଣ ଛବି ବହି, ଯାହା ମଧ୍ୟ ଦେଇ ଈଶ୍ୱର ଖ୍ରୀଷ୍ଟଙ୍କ ମୃତ୍ୟୁ ବିଷୟ ନେଇ ଆମମାନଙ୍କୁ କହିବାକୁ ଚାହାନ୍ତି। ଏହି ପୁରାତନ ନିୟମ ସେହି ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ଯେ କି ଆମ୍ଭମାନଙ୍କ ନିମନ୍ତେ ଏହି ଜଗତକୁ ଆଗମନ କରି କୃଷୀୟ ମୃତ୍ୟୁଭୋଗ କରିବା ଦ୍ୱାରା ତାହାକୁ ଆକ୍ଷରିକ ଭାବେ ସଫଳ କଲେ। ଏହା ଅତି ସରଳ ବିଷୟ, ଏଥିରେ କୌଣସି ଜଟିଳତା ନାହିଁ। ବର୍ତ୍ତମାନ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ। ଲକ୍ଷ୍ୟ କରନ୍ତୁ, ବ୍ୟବସ୍ଥା ସମାଗମ ତମ୍ବୁ ଓ ବଳିଦାନ ବିଷୟ ସବୁକୁ ବିଚାରରେ ଆଣେ। ଆପଣ ଯଦି ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିବାକୁ ଚାହାନ୍ତି, ତାହେଲେ ଭଲ ହେବ ଆପଣ ଆପଣଙ୍କ ନିମନ୍ତେ ଏକ ଛୋଟ ସମାଗମ ତମ୍ବୁ ନିର୍ମାଣ କରନ୍ତୁ ଓ ଛାଗ ତଥା ମେଷମାନଙ୍କୁ ପାଳନ କରିବା ନିମନ୍ତେ ଆରମ୍ଭ କରନ୍ତୁ, କାରଣ ଆପଣ ସେମାନଙ୍କୁ ଆବଶ୍ୟକ କରିବାକୁ ଯାଉଅଛନ୍ତି। କିନ୍ତୁ ପ୍ରିୟ ବନ୍ଧୁ, ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ ଯେ ଖ୍ରୀଷ୍ଟ ସେହି ସମସ୍ତ ବିଷୟର ପରିସମାପ୍ତି ଘଟାଇଅଛନ୍ତି। ଆମ୍ଭେମାନେ ବର୍ତ୍ତମାନ ଆଉ ବଳିଦାନ ଆବଶ୍ୟକ କରୁନାହୁଁ, କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଏକାଥରକେ ତାହା ସାଧନ କରିସାରିଛନ୍ତି। ଆମ୍ଭେମାନେ ବର୍ତ୍ତମାନ ଏକ ଉଚ୍ଚତର ସୋପାନରେ ଆସି ପହଞ୍ଚିଅଛୁ। ଉଦାହରଣ ସ୍ୱରୂପେ, ଈଶ୍ୱର ଆପଣଙ୍କ ଜୀବନରେ ଆନନ୍ଦ ଆଣିବାକୁ ଚାହାନ୍ତି, କିନ୍ତୁ ବ୍ୟବସ୍ଥା କେବେ ହେଲେ ଆନନ୍ଦ ଦେବା ନିମନ୍ତେ ପ୍ରତିଜ୍ଞା କରିନଥିଲା। ବ୍ୟବସ୍ଥା ପ୍ରଦାନ କରାଯିବା ସମୟରେ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା ଓ ଲୋକମାନେ ମୃତ୍ୟୁବରଣ କରିଥିଲେ। ମାତ୍ର ଯୀଶୁ ଯେତେବେଳେ ଆସିଲେ, ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଯେପରି ଆମ୍ଭେମାନେ ଜୀବନ ପ୍ରାପ୍ତ ହେଉ। ତାହିଁ ହେଉଛି ଅନୁଗ୍ରହ ଓ ବ୍ୟବସ୍ଥା ମଧ୍ୟରେ ଭିନ୍ନତା। ବ୍ୟବସ୍ଥା ଉଦ୍ଧାର ସାଧନ କରିପାରିଲା ନାହିଁ, ମାତ୍ର ଖ୍ରୀଷ୍ଟ ଉଦ୍ଧାର ସାଧନ କଲେ। ସେ ନିଜର ପ୍ରାଣ ଦେଲେ। ସେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କ ନିମନ୍ତେ ବ୍ୟବସ୍ଥାକୁ ସଫଳ କଲେ ଓ ଆମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ, ଯେପରି ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ଗଣିତ ହେବାକୁ ପାରୁ। କାରଣ ଆମ୍ଭେମାନେ ଦୁର୍ବଳ ମନୁଷ୍ୟ। ବ୍ୟବସ୍ଥା ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା ଓ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ସଫଳତା ସ୍ୱରୂପ ହେଲେ। ଦଶ ପର୍ବର ଦୁଇ ପଦରେ ଏହିପରି ଲେଖା ଅଛି, ଯଦି ପାରିଥାନ୍ତା ତେବେ ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ନ ପାଇବାରୁ ସେହିସବୁ ବଳିର ଉତ୍ସର୍ଗ କ'ଣ ନିବୃତ ହୋଇନଥାନ୍ତା। ସେମାନେ ଯେଉଁ ବଳିଦାନ ଉତ୍ସର୍ଗ କରୁଥିଲେ, ତାହା ଯଦି ସେମାନଙ୍କର ଦୋଷକୁ ହରଣ କରିପାରିଥାନ୍ତା, ତାହେଲେ ଏକ ବଳିଦାନ ଯଥେଷ୍ଟ ହୋଇଥାନ୍ତା। ଏକ କୌତୂହଳର ବିଷୟ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁଭୋଗ କରିବାର ଅଳ୍ପ କେତେକ ବର୍ଷ ପରେ ଜେରୁସାଲେମ ମନ୍ଦିର ବିନଷ୍ଟ ହୋଇଥିଲା ଓ ଇସ୍ରାଏଲ ଅନ୍ୟ ଏକ ମନ୍ଦିର ସ୍ଥାପନ କରିବା ନିମନ୍ତେ ସମର୍ଥ ହୋଇନାହିଁ। ସେମାନଙ୍କର ଏକ କ୍ଷୁଦ୍ର ମନ୍ଦିର ରହିଅଛି, ଯାହାକି ଜେରୁସାଲେମର ନୂତନ ପାର୍ଶ୍ୱରେ ସେହି ହୋଲି ସିଟି ହୋଟେଲ ନିକଟରେ ଅଛି। ମାତ୍ର ସେମାନଙ୍କର ଆଜି ମନ୍ଦିର ନାହିଁ। ସେମାନେ ଯେ ଅତିଶୀଘ୍ର ଆଉ ଏକ ମନ୍ଦିର ସ୍ଥାପନ କରିବେ ତାହା ମଧ୍ୟ ଜଣାପଡ଼େ ନାହିଁ। ଆପଣ ଦେଖନ୍ତୁ, ଯେତେବେଳେ ଖ୍ରୀଷ୍ଟ ପ୍ରାୟଶ୍ଚିତ ବଳିସ୍ୱରୂପ ହେଲେ, ତାହା ସମାଗମ ତମ୍ବୁର ଓ ମନ୍ଦିରର ଆବଶ୍ୟକତାର ପରିସମାପ୍ତି ଘଟାଇଲା। ଆଜି ଇସ୍ରାଏଲ ବଳିଦାନ ପ୍ରଭୃତି ଉତ୍ସର୍ଗ କରୁନାହାନ୍ତି। ସେମାନଙ୍କର ଯେଉଁ ମନ୍ଦିର ଅଛି, ତାହା ମଧ୍ୟ ପୁରାତନ ନିୟମର ସମାଗମ ତମ୍ବୁର ପଦ୍ଧତି ଅପେକ୍ଷା ଭିନ୍ନ। କିନ୍ତୁ ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କ ରକ୍ତିକୃତ ବଳିଦାନ ଆଜି ସମଗ୍ର ମାନବଜାତି ନିମନ୍ତେ ସବୁ ସମୟ ପାଇଁ ପ୍ରାୟଶ୍ଚିତ ସାଧନ କରିଅଛି। ଖ୍ରୀଷ୍ଟଙ୍କ ବଳିଦାନ ସର୍ବଶ୍ରେଷ୍ଠ ବଳିଦାନ ଓ ଚିରସ୍ଥାୟୀ ବଳିଦାନ। ସେ ନିଜକୁ ପ୍ରାୟଶ୍ଚିତ ବଳି ସ୍ୱରୂପେ ଉତ୍ସର୍ଗ କରିବା ଦ୍ୱାରା ଏକାଥରକେ ସମଗ୍ର ମାନବଜାତି ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି ଓ ଏକ ନୂତନ ନିୟମ ସ୍ଥାପନ କରିଅଛନ୍ତି। ସେ ବ୍ୟବସ୍ଥାକୁ ଲୋପ କରିଅଛନ୍ତି ଓ ଅନୁଗ୍ରହରେ ଆମ୍ଭମାନଙ୍କ ନିମନ୍ତେ ପରିତାଣ ସାଧନ କରିଅଛନ୍ତି, କାରଣ ପରିତାଣ ହେଉଛି ଈଶ୍ୱରଙ୍କ ଅନୁଗ୍ରହର ଦାନ, ବ୍ୟବସ୍ଥା ପାଳନ ହେତୁ ନୁହେଁ। ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା ଓ ପାପରୁ ଉଦ୍ଧାର ପାଇପାରିବା। ତେଣୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ଭଳି ଏକାଥରକେ ତାହା ସାଧନ କଲା। ଦଶ ପର୍ବର ତିନି ପଦରେ ଲେଖା ଅଛି, କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ। ପୁରାତନ ନିୟମର ବ୍ୟବସ୍ଥା ଅନୁଯାୟୀ ବର୍ଷକୁ ବର୍ଷ ପାପମୋଚନାର୍ଥେ ଏକ ପ୍ରକାରର ବଳି ଉତ୍ସର୍ଗ କରାଯାଉଥିଲା, ମାତ୍ର ତାହା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରୁନଥିଲା। କିନ୍ତୁ ତହିଁ ପରିବର୍ତ୍ତେ ଏହା ବର୍ଷକୁ ବର୍ଷ ପାପ ସ୍ମରଣ କରାଇ ଦେଉଥିଲା। ତେଣୁକରି ପ୍ରକୃତରେ ଏହି ସମସ୍ତ ବଳିଦାନ ଇସ୍ରାଏଲୀୟମାନଙ୍କୁ ସ୍ମରଣ କରାଇ ଦେଉଥିଲା ଯେ ବଳିଦାନର ପଦ୍ଧତି ସମ୍ପୂର୍ଣ୍ଣ ହୋଇନଥିଲା, କିମ୍ବା ସେମାନଙ୍କୁ ଫେରିଆସି ପ୍ରତ୍ୟେକ ଦିନ ତାହାକୁ ପୁନରାବୃତ୍ତି କରିବା ଆବଶ୍ୟକ ନଥିଲା। ବଳିଦାନଗୁଡ଼ିକ କେବଳ ମାତ୍ର ଏକ ଛାୟା ସଦୃଶ ଥିଲା। ପ୍ରିୟ ବନ୍ଧୁ, ଛାୟା ଅଧିକ କିଛି ନୁହେଁ। ଆପଣ ଏକ ଗୃହର ଛାୟାରେ ବାସ କରିପାରିବେ ନାହିଁ, ମାତ୍ର ଆପଣ ଏକ ଗୃହ ଆବଶ୍ୟକ କରନ୍ତି। ଆହୁରି ମଧ୍ୟ ବଳିଦାନ ଯଦି ସମ୍ପୂର୍ଣ୍ଣ ହୋଇଥାନ୍ତା, ତାହେଲେ ଏହାକୁ ବାରମ୍ବାର ପୁନରାବୃତ୍ତି କରିବା ଆବଶ୍ୟକ ହୋଇନଥାନ୍ତା। ଉଦାହରଣ ସ୍ୱରୂପ ଦେଖନ୍ତୁ, ଯଦି ଜଣେ କହେ ଯେ ସେ ନିଜ ରୋଗରୁ ସୁସ୍ଥ ହୋଇଅଛି, ମାତ୍ର ତଥାପି ପ୍ରତ୍ୟେକ ସମୟରେ ଔଷଧ ସେବନ କରେ, ତାହେଲେ ତହିଁରୁ ଜଣାଯାଏ ଯେ ସେହି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ସେହିପରି ଯେତେବେଳେ ଜଣେ ବ୍ୟକ୍ତି ପ୍ରତିବର୍ଷ ବଳିଦାନ ପ୍ରଭୃତି ଆଣି ଉତ୍ସର୍ଗ କରେ, ତାହାର ଅର୍ଥ ହେଉଛି ଯେ ସେହି ବ୍ୟକ୍ତି ତାହାର ପାପ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ମାତ୍ର ଏ ହେଉଛନ୍ତି ଖ୍ରୀଷ୍ଟ, ଯିଏକି ନିଜକୁ ଏକାଥରକେ ଏକ ପ୍ରାୟଶ୍ଚିତ ବଳି ସ୍ୱରୂପେ ଉତ୍ସର୍ଗ କରିଅଛନ୍ତି ଓ ସେହି ବଳିଦାନର ପରିସମାପ୍ତି ଘଟାଇଅଛନ୍ତି। ସେହି ସମସ୍ତ ବଳିଦାନରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଇ ଦିଆଯାଉଥିଲା। ସେମାନଙ୍କୁ ପ୍ରତିବର୍ଷ ଏକ ମହା ପ୍ରାୟଶ୍ଚିତ ଦିନର ମଧ୍ୟ ଦେଇ ଗତି କରିବାକୁ ହେଉଥିଲା। ଏହାର ଅର୍ଥ କ'ଣ ଥିଲା? ଏହାର ଉତ୍ତର ସେପର୍ଯ୍ୟନ୍ତ ଆସି ଉପସ୍ଥିତ ହୋଇନଥିଲା ଯେପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଗଲଗଥା ପାହାଡ଼ ଉପରେ ଥାଇ ଉଚ୍ଚସ୍ୱରରେ କହିନଥିଲେ ସମାପ୍ତ ହେଲା। ଏହାପରେ ଏହା ସମାପ୍ତ ହେଲା, ପ୍ରାୟଶ୍ଚିତ ବଳିର କାର୍ଯ୍ୟ ସମାପ୍ତ ହେଲା। ଏହାପରେ ପରବର୍ତ୍ତୀ ବର୍ଷ ଏକ ମହାପ୍ରାୟଶ୍ଚିତ ଦିନର ଆଉ ଆବଶ୍ୟକ ନଥିଲା, କାରଣ ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ବଳିରେ ତହିଁର ପରିସମାପ୍ତି ଘଟିଥିଲା। ପ୍ରକୃତରେ ଆଜି ଯଦି ସେହିପରି ପ୍ରାୟଶ୍ଚିତ ବଳି କେହି ଉତ୍ସର୍ଗ କରେ, ତାହେଲେ ସେ ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ବଳିର ରକ୍ତକୁ ପଦାଘାତ କରେ, ଖ୍ରୀଷ୍ଟଙ୍କ କୃଷ୍ୟ ମୃତ୍ୟୁର ଅପମାନ କରେ। ଦଶ ପର୍ବର ଚାରିପଦରେ ଲେଖା ଅଛି, କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ। ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ମେଷଶାବକ, ସେ ଏହି ଜଗତକୁ ଆସି ପାପଭାର ବହିନେଇ ଯିବା ପର୍ଯ୍ୟନ୍ତ ପଶୁବଳିର ରକ୍ତ କେବଳ ପାପକୁ ଘୋଡ଼ାଇ ରଖିଥିଲା। ଯୋହନ ଏକ ପର୍ବର ଅଣତିରିଶ ପଦରେ ଲେଖା ଅଛି, ତହିଁଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇ ଯାଆନ୍ତି। ବର୍ତ୍ତମାନ ଆମେ ଏଠାରେ ଏକ ଚମତ୍କାର ଅଂଶକୁ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ, ଏବ୍ରି ଦଶ ପର୍ବର ପାଞ୍ଚ ପଦରୁ ଦଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ, ହୋମବଳି ଓ ପାପାର୍ଥକ ବଳିରେ ତୁମେ ସନ୍ତୁଷ୍ଟ ହେଲ ନାହିଁ। ସେତେବେଳେ ମୁଁ କହିଲି, ଦେଖ ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି, ହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ଉପରେ ସେ କହନ୍ତି, ବଳିଦାନ ନୈବେଦ୍ୟ ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନଥିଲା, ଯାହା ସବୁ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ। ତତ୍ପରେ ସେ କହନ୍ତି, ଦେଖ ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ଦ୍ୱିତୀୟଟି ସ୍ଥାପନ କରିବା ନିମନ୍ତେ ସେ ପ୍ରଥମଟି ଲୋପ କରନ୍ତି। ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। କି ଚମତ୍କାର ବିଷୟ! ଏହି ଅଂଶଟିର ଗୁରୁତ୍ୱପୂର୍ଣ୍ଣତାକୁ ଆପଣଙ୍କ ନିକଟରେ ଉପସ୍ଥାପିତ କରିବାକୁ ଯାଇ ମୁଁ ଆପଣଙ୍କର ଚିନ୍ତାଧାରାକୁ ପୁରାତନ୍ୟମର ଯାତ୍ରା ପୁସ୍ତକ ତହିଁର 19, 20, 21 ପର୍ବ ମଧ୍ୟକୁ ନେଇଯିବାକୁ ଚାହେଁ। ଯାତ୍ରା ପୁସ୍ତକ 19 ପର୍ବରେ ମୂଷାଙ୍କ ବ୍ୟବସ୍ଥା ପ୍ରଦାନ କରିବାରେ ପ୍ରସ୍ତୁତିର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରୁ ଓ ଏହାପରେ 20 ପର୍ବରେ 10 ଆଜ୍ଞା ପ୍ରଦାନ କରାଯିବାର ବିଷୟକୁ ଲକ୍ଷ୍ୟ କରିବାକୁ ପାରୁ। ତାହାପରେ ଈଶ୍ୱର ବଳିଦାନ ପଦ୍ଧତି ଦ୍ୱାରା ଏକ ଅନୁଗ୍ରହର ସୁଯୋଗ ତଥା ସୁବିଧାକୁ ପ୍ରସ୍ତୁତ କରନ୍ତି। ଆପଣ ଦେଖନ୍ତୁ, ସେହି ବେଦୀ ବ୍ୟବସ୍ଥା ସହିତ ଗତି କରେ। ଏହାପରେ 21 ପର୍ବରେ ଆମେ ଏକ ଅସ୍ୱାଭାବିକ ବିଷୟକୁ ଲକ୍ଷ୍ୟ କରୁ, ଯାହାକି ଅନାବଶ୍ୟକ ବା ଅଯୌକ୍ତିକ ପରି ମନେ ହୁଏ, ମାତ୍ର ଏହା ପବିତ୍ର ବାଇବଲ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ। ବ୍ୟବସ୍ଥା ପ୍ରଦାନ କରାଯାଇଅଛି, ମାତ୍ର ଈଶ୍ୱର ବର୍ତ୍ତମାନ ମୂଷାଙ୍କୁ କହନ୍ତି, ଯାହାକି 21 ପର୍ବର ପ୍ରଥମ ପଦରୁ 6 ପଦ ମଧ୍ୟରେ ଲେଖାଅଛି, ଆଉ ତୁମ୍ଭେ ଏହିସବୁ ଶାସନ ସେମାନଙ୍କର ଜ୍ଞାନଗୋଚର କରିବ, ଯଥା ତୁମ୍ଭେ ଏବ୍ରିୟ ଦାସ କ୍ରୟ କଲେ ସେ 6 ବର୍ଷ ସେବା କରିବ, ପୁଣି 7ମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ। ଯେବେ ସେ ଏକାକୀ ଆସିଥାଏ ତେବେ ସେ ଏକାକୀ ଯିବ, ଆଉ ଯେବେ ସେ ବିବାହିତ ହୋଇ ଆସିଥାଏ ତେବେ ତାହାର ଭାର୍ଯ୍ୟା ତାହା ସଙ୍ଗରେ ବାହାରିଯିବ। ପୁଣି ଯେବେ ତାହାର ପ୍ରଭୁ ତାହାକୁ ବିବାହ କରିଦେଇଥାଏ ଓ ସେହି ସ୍ତ୍ରୀଠାରୁ ପୁତ୍ର କନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରିଯିବ। ମାତ୍ର ମୁଁ ଆପଣା ପ୍ରଭୁଙ୍କୁ ପୁଣି ଆପଣା ଭାର୍ଯ୍ୟା ଓ ସନ୍ତାନଗଣକୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇଯିବି ନାହିଁ। ଏପରି କଥା ଯେବେ ସେହି ଦାସ ଦୃଢ଼ ରୂପେ କହିବ, ତେବେ ତାହାର ପ୍ରଭୁ ତାହାକୁ ପରମେଶ୍ୱରଙ୍କ ନିକଟକୁ ନେଇଯିବ, ପୁଣି ତାହାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ତାହାର ପ୍ରଭୁ ବିନ୍ଧଣୀରେ ତାହାର କର୍ଣ୍ଣ ବିନ୍ଧିବ, ତହିଁରେ ସେ ସଦାକାଳ ତାହାର ସେବା କରିବ। ସେହି ସମୟରେ କେହି ଯଦି ଏପରି ଏକ ବ୍ୟକ୍ତିକୁ ତାହାର କର୍ଣ୍ଣରେ କଣା ଥିବାର ଲକ୍ଷ୍ୟ କରିବାକୁ ପାରୁଥିଲା, ତାହେଲେ ସେ ଜାଣିବାକୁ ପାରୁଥିଲା ଯେ ସେହି ବ୍ୟକ୍ତିର ସ୍ତ୍ରୀ ଅଛି ଓ ସେ ତାହା ନିମନ୍ତେ ଚିରକାଳ ଦାସତ୍ୱ କାର୍ଯ୍ୟ କରିବାର ମୂଲ୍ୟ ଦେଇଅଛି। ଏହା ଏକ ଚମତ୍କାର ନିୟମ ଥିଲା ଓ ଏକ ସୁନ୍ଦର ବିଷୟ ଥିଲା, ମାତ୍ର ଏହାର ଅର୍ଥ କ'ଣ? ତେବେ ଆସନ୍ତୁ ଏହାର ଅର୍ଥ କ'ଣ ତାହା ଜାଣିବା ନିମନ୍ତେ ଚେଷ୍ଟା କରିବା। ଗୀତସଂହିତା 40 ପର୍ବର 6 ଓ 7 ପଦରେ ଲେଖା ଅଛି, ବଳିଧାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ, ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ, ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ। ତେବେ ମୁଁ କହିଲି, ଦେଖ ମୁଁ ଉପସ୍ଥିତ, ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି। ଏହା ଏବ୍ରି ପୁସ୍ତକରେ ଲିଖିତ ହୋଇଅଛି ଓ ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶାଏ। ଏଠାରେ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ସବୁଠାରୁ ଏକ ସୁନ୍ଦର ଛବି ପ୍ରଦାନ କରାଯାଇଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଲେ ଓ ଜଣେ ମଣିଷ ପରି ବଢ଼ିଲେ ଓ 30 ବର୍ଷରେ ସେ ତାହାଙ୍କର ସୁସମାଚାର ପ୍ରଚାର କାର୍ଯ୍ୟ ଆରମ୍ଭ କଲେ। ଯେତେବେଳେ ସେ ତାହାଙ୍କ ପ୍ରଚାର କାର୍ଯ୍ୟର ଶେଷ ସମୟରେ ଆସି ପଦାର୍ପଣ କଲେ, ସେ କହିପାରିଥିଲେ, ମୋଠାରେ ପାପ ଅଛି ବୋଲି ତୁମମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି? ସେ ପବିତ୍ର ଥିଲେ, ସେ ନିଷ୍ପାପ ଓ ନିଷ୍କଳଙ୍କ ଓ ପାପୀମାନଙ୍କଠାରୁ ପୃଥକୀକୃତ ଥିଲେ। ସେ ଚାହିଁଥିଲେ ଯେକୌଣସି ଦିନ ଏହି ଜଗତକୁ ପାପରେ ଛାଡ଼ିଦେଇ ସ୍ୱର୍ଗକୁ ପଳାଇ ଯାଇପାରିଥାନ୍ତେ। ଆପଣଙ୍କୁ ଓ ମୋତେ ପାପର ଦାସତ୍ୱ ବନ୍ଧନରେ ବାନ୍ଧିଦେଇ ସ୍ୱର୍ଗକୁ ପଳାଇ ଯାଇପାରିଥାନ୍ତେ, ମାତ୍ର ସେ ତାହା କଲେ ନାହିଁ, କାରଣ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ପବିତ୍ର ଧର୍ମଶାସ୍ତ୍ର କହେ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ତେଣୁକରି ସେ ତାହାଙ୍କର କର୍ଣ୍ଣକୁ ବିଦ୍ଧ ହେବା ନିମନ୍ତେ ଦେବା ପରିବର୍ତ୍ତେ ନିଜର ଶରୀରକୁ ସେହି କୃଶରେ ବିଦ୍ଧ ହେବା ନିମନ୍ତେ ଅର୍ପଣ କଲେ। କ'ଣ ପାଇଁ? ସେହି କୃଶରେ ମୃତ୍ୟୁଭୋଗ କରିବା ପାଇଁ। କିନ୍ତୁ କାହା ପାଇଁ? ଆପଣଙ୍କର ଓ ମୋହର ପାପ ପାଇଁ, ସମଗ୍ର ମାନବ ଜାତିର ପାପ ପାଇଁ। ଆପଣଙ୍କୁ ଓ ମୋତେ ପାପର ଦାସତ୍ୱ ବନ୍ଧନରୁ ମୁକ୍ତ କରିବା ପାଇଁ, ଶାନ୍ତି ଦେବା ପାଇଁ, ପରିତ୍ରାଣ ଦେବା ପାଇଁ, ଅନନ୍ତ ଜୀବନ ଦେବା ପାଇଁ। ଏଭ୍ରି ଦଶ ପର୍ବର ଦଶ ପଦରେ ଲେଖା ଅଛି, ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। ଯାତ୍ରା ପୁସ୍ତକର ବ୍ୟବସ୍ଥା ଅନୁଯାୟୀ ଯଦି ଜଣେ ମୁନିବ ବା କର୍ତ୍ତା ତାହାର ଦାସକୁ ବିବାହ କରିବା ନିମନ୍ତେ ଏକ କନ୍ୟା ଦାନ କରେ ଓ ସେହି ଦାସ ତାହାକୁ ପ୍ରେମ କରେ, ତାହେଲେ ସେ ତାହାର ସହିତ ଦାସତ୍ୱରେ ରହିବା ନିମନ୍ତେ ପସନ୍ଦ କରିପାରୁଥିଲା। ଠିକ୍ ସେହି ପ୍ରକାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏକ ବିଶ୍ୱାସୀ ମଣ୍ଡଳୀ କନ୍ୟା ରୂପେ ପ୍ରଦାନ କରାଯାଇଅଛି। ଯୌନ ସତର ପର୍ବର ନଅ ପଦରେ ଲେଖା ଅଛି, ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, ଜଗତ ନିମନ୍ତେ ପ୍ରାର୍ଥନା କରୁନାହିଁ, କିନ୍ତୁ ତୁମେ ମୋତେ ଯେଉଁମାନଙ୍କୁ ଦେଇଅଛ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଆମମାନଙ୍କୁ ପ୍ରେମ କରନ୍ତି ଓ ସେ ଆମମାନଙ୍କ ନିମନ୍ତେ ଆପଣାକୁ ଦାନ କରିଅଛନ୍ତି, ସେ ଆମମାନଙ୍କ ନିମନ୍ତେ ମୂଲ୍ୟ ଦେଇଅଛନ୍ତି। କିନ୍ତୁ ଏକ କୌତୁହଳର ବିଷୟ ହେଉଛି ଯେ ସେ ଦାସତ୍ୱରେ ବାନ୍ଧି ହୋଇ ରହିଲେ ନାହିଁ, ସେ ଦାସତ୍ୱରେ ରହିଗଲେ ନାହିଁ, ସେ ଉର୍ଦ୍ଧ୍ୱରେ ସର୍ବୋପରିସ୍ଥ ମହାମହିଙ୍କର ଦକ୍ଷିଣ ପାର୍ଶ୍ୱକୁ ଫେରିଗଲେ ଓ ଦିନେ ସେ ଆମମାନଙ୍କୁ ପାପର ଦାସତ୍ୱ ମଧ୍ୟରୁ ବାହାର କରିନେଇ ତାହାଙ୍କ ସହିତ ରଖିବା ନିମନ୍ତେ ଯାଉଅଛନ୍ତି। ସେ ହିଁ କେବଳ ତାହା ସାଧନ କରିପାରିବେ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ ଅଟେ। ଏହି ଅଂଶଟି ଖ୍ରୀଷ୍ଟଙ୍କର ଏକ ଚମତ୍କାର ଛବି ପ୍ରଦାନ କରେ। ସେ ଆମମାନଙ୍କ ନିମନ୍ତେ ନିଜେ ପ୍ରାୟଶ୍ଚିତ ବଳିସ୍ୱରୂପ ହେଲେ, ଯେପରି ସେ ଆମମାନଙ୍କୁ ଏକାଥରକେ ପାପରୁ ମୁକ୍ତ କରି ଅନନ୍ତ ଜୀବନର ଅଧିକାରୀ କରାଇବାକୁ ପାରନ୍ତି। ସେ ବ୍ୟବସ୍ଥାର ବନ୍ଧନରୁ ଆମମାନଙ୍କୁ ମୁକ୍ତ କରି ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ କରାଇଲେ, ଯେପରି ଆମ୍ଭେମାନେ ବ୍ୟବସ୍ଥା ପାଳନ ହେତୁ ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପରୁ ମୁକ୍ତ ହୋଇ ଖ୍ରୀଷ୍ଟଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ଗଣିତ ହେଉ। କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ବ୍ୟବସ୍ଥା ସଫଳ କରିଅଛନ୍ତି। ଆଜି ଆମମାନେ ଖ୍ରୀଷ୍ଟଙ୍କର ଅଧୀନ ଓ ଆମମାନଙ୍କୁ ଖ୍ରୀଷ୍ଟଙ୍କର ଆଦେଶ ଅନୁଯାୟୀ ଜୀବନଯାପନ କରିବାକୁ ହେବ ଓ ସେ ମଧ୍ୟ ଆମମାନଙ୍କୁ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଶକ୍ତି ଦେବେ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ଖ୍ରୀଷ୍ଟଙ୍କୁ ଏପର୍ଯ୍ୟନ୍ତ ଚିହ୍ନିନାହୁଁ ବା ତାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହୁଁ, ତାହେଲେ ଆଜି ମଧ୍ୟ ସୁଯୋଗ ଅଛି। ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କ ନିକଟକୁ ଫେରିଆସୁ ଓ ତାହାଙ୍କଠାରେ ବିଶ୍ୱାସ କରି ଅନନ୍ତ ଜୀବନର ଅଧିକାରୀ ହେଉ, ଜୀବନରେ ଶାନ୍ତି ତଥା ଆନନ୍ଦ ଉପଭୋଗ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, ODIA TTV@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।